ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଅବସରରେ ନୂଆଦିଲ୍ଲୀଠାରେ ବିଭିନ୍ନ ରାଷ୍ଟ୍ରନେତାଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ. ସମ୍ମିଳନୀର ତୃତୀୟ ଦିବସରେ ଆଜି ଅନୁଷ୍ଠିତ ହେବ ଗବେଷଣା ଭିତ୍ତିକ ଆଲୋଚନାଚକ୍ର. ଆସନ୍ତା G7 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଫ୍ରାନ୍ସ ରାଷ୍ଟ୍ରପତି. ବିଶାଖାପାଟଣାଠାରେ ଆନ୍ତର୍ଜାତିକ ଫ୍ଲିଟ୍ ରିଭ୍ୟୁ 2026 କାର୍ଯ୍ୟକ୍ରମରେ ଆଜି ଯୋଗଦେବେ ରାଷ୍ଟ୍ରପତି. ପଶ୍ଚିମବଙ୍ଗରେ ଆଇପାକ୍ କାର୍ଯ୍ୟାଳୟ ତଦନ୍ତ ନେଇ ଇଡି ପକ୍ଷରୁ ଦାୟର ମାମଲା ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି. ଏବଂ ପୁରୁଷ T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ଅନୁଷ୍ଠିତ ହେବ ଆଜିର ତୃତୀୟ ମ୍ୟାଚ୍. ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ବିଭିନ୍ନ ରାଷ୍ଟ୍ରନେତାଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ସ୍ପେନ୍ ରାଷ୍ଟ୍ରପତି ଫେଡ୍ରୋ ସାଞ୍ଚେଜ୍, ଫିନ୍ଲାଣ୍ଡ ପ୍ରଧାନମନ୍ତ୍ରୀ ଆଣ୍ଟି ପେଟେରି ପର୍ପୋ, ସର୍ବିଓ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଭୁସିକ୍, କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜେ ଫ୍ଲିଙ୍କୋଭିକ୍, ଏସ୍ତୋନିଆ ରାଷ୍ଟ୍ରପତି ଆଲାର କାରିସ୍, ଭୁଟାନ ପ୍ରଧାନମନ୍ତ୍ରୀ ଦାସୋ ତେରିଙ୍ଗ୍ ତୋବ୍ଗେ ଏବଂ କାଜାକସ୍ତାନ ପ୍ରଧାନମନ୍ତ୍ରୀ ଓଲ୍ଜାହାସ୍ ବେକ୍ଟନୋଭ୍ଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ନୂଆଦିଲ୍ଲୀଠାରେ ଚାଲିଥିବା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026ର ଆଜି ତୃତୀୟ ଦିବସରେ ଗବେଷଣାତ୍ମକ ଆଲୋଚନାଚକ୍ର ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି. ଏସ୍ତୋନିଆ ରାଷ୍ଟ୍ରପତି ଆଲାର କାରିସ୍, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିବେ. ଏଥିସହିତ କାର୍ଯ୍ୟନିର୍ବାହୀ ଗୋଷ୍ଠୀର ଉଦ୍ଘାଟନୀ ଅଧିବେଶନ ଏବଂ ଅନ୍ୟ କେତେକ ପଦକ୍ଷେପର ଶୁଭାରମ୍ଭ କରାଯିବ. ସମ୍ମିଳନୀର ପ୍ରମୁଖ ଦୃଷ୍ଟିକୋଣ, ପ୍ରାଥମିକତା ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଏହି ଆଲୋଚନା ବୈଠକରେ ମତ ବିନିମୟ ହେବ. ଆସନ୍ତା 52ତମ G7 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି. ଚଳିତ ବର୍ଷ ହେବାକୁ ଥିବା ଏହି ସମ୍ମିଳନୀ ଫ୍ରାନ୍ସର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ. ମୁମ୍ବାଇରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାକ୍ରନ୍ G7 ଶିଖର ସମ୍ମିଳନୀ ପୂର୍ବରୁ ଆନ୍ତର୍ଜାତିକ କାର୍ଯ୍ୟସୂଚୀ ଉପରେ ଦ୍ୱିପାକ୍ଷିକ ସହମତି ନେଇ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ବୈଠକର ଆୟୋଜନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଭାରତ ବ୍ରିକ୍ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ବେଳେ ଫ୍ରାନ୍ସ G7 ସମ୍ମିଳନୀର ଅଧ୍ୟକ୍ଷତା କରୁଥିବାରୁ ସହଭାଗିତା ପାଇଁ ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି. ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନ, ଜାପାନ, ଇଟାଲୀ, କାନାଡ଼ା ଏବଂ ୟୁରୋପୀୟ ସଂଘର ନେତୃବୃନ୍ଦ ବାର୍ଷିକ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ. ଗତବର୍ଷ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମୋଦି ଏହି ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଆଜି ଆନ୍ତର୍ଜାତିକ ଫ୍ଲିଟ୍ ରିଭ୍ୟୁ IFR 2026 କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ଯୋଗଦେବେ। ତିନି ସଶସ୍ତ୍ର ବାହିନୀର ମୁଖ୍ୟ ରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦେଶର ନୌଶକ୍ତି, ସାମୁଦ୍ରିକ ଦକ୍ଷତା ଏବଂ ବିଭିନ୍ନ ସହଯୋଗୀ ରାଷ୍ଟ୍ରର ସାମୁଦ୍ରିକ ଶକ୍ତି ପଦକ୍ଷେପର ସମୀକ୍ଷା କରିବେ। ଗତ 15 ତାରିଖଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜାରି ରହିବ। 100ରୁ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକର ଜାହାଜ, ବୁଡ଼ା ଜାହାଜ, ବିମାନ ଏବଂ ପ୍ରତିନିଧି ମଣ୍ଡଳୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ନୌସେନା ଶକ୍ତି ସହଯୋଗ ଏବଂ ଭାରତ ବ୍ୟାପକ ସାମୁଦ୍ରିକ ଦୃଷ୍ଟିକୋଣକୁ ଏହା ପ୍ରତିଫଳିତ କରୁଛି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ରାଷ୍ଟ୍ରପତି ମୁର୍ମୁ ଗତ ସନ୍ଧ୍ୟାରେ ବିଶାଖାପାଟଣାଠାରେ ପହଞ୍ଚିଛନ୍ତି। INS ଡେଗା ନୌସେନା ବିମାନ ଘାଟିଠାରେ ରାଷ୍ଟ୍ରପତି ଅବତରଣ କରିବା ପରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଏସ୍ ଅବଦୁଲ ନଜିର, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ, ବିଶାଖାପାଟଣା ସାଂସଦ ଏମ୍ ଶ୍ରୀ ଭାରତ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗକୁ ଦିନିକିଆ ଗସ୍ତରେ ଯିବେ। କୋଲକାତାରେ ପହଞ୍ଚିବା ପରେ ଶ୍ରୀ ଶାହା ଶ୍ରୀଲ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ 152ତମ ଜନ୍ମବାର୍ଷିକୀ ପାଳନ ସମାବେଶରେ ଅଂଶଗ୍ରହଣ କରିବା ଲାଗି ନୋଡିଆର ମାୟପୁରସ୍ଥିତ ଇସ୍କନ ମୁଖ୍ୟାଳୟକୁ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ଶାହା ଜୟପତାକା ସ୍ୱାମୀ ମହାରାଜଙ୍କ ସହ ଆଲୋଚନା ବୈଠକରେ ଯୋଗଦେବା ସହିତ ମନ୍ଦିର ପରିସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗରେ ରାଜନୈତିକ ପରାମର୍ଶଦାତା ସଂସ୍ଥା ଇଣ୍ଡିଆନ୍ ପଲିଟିକାଲ୍ ଆକ୍ସନ୍ କମିଟି ଆଇପାକ୍ର କାର୍ଯ୍ୟାଳୟ ଏବଂ ଏହାର ସହପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ଇଡି ପକ୍ଷରୁ ହୋଇଥିବା ଚଢ଼ାଉ ସଂକ୍ରାନ୍ତ ମାମଲାର ଶୁଣାଣି ଆଜି ସୁପ୍ରିମ୍କୋର୍ଟରେ ଅନୁଷ୍ଠିତ ହେବ। ଏହି ଚଢ଼ାଉ ଅଭିଯାନ ସମୟରେ ପଶ୍ଚିମବଙ୍ଗ ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ଅଭିଯୋଗ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୁପ୍ରିମ୍କୋର୍ଟରେ ମାମଲା ଦାୟର କରାଯାଇଛି। ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ୍ ବିଶ୍ୱନାଥନଙ୍କ ଖଣ୍ଡପୀଠରେ ଏହି ମାମଲାର ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଜଣେ ବରିଷ୍ଠ ଓକିଲଙ୍କ ଅସୁସ୍ଥତା କାରଣରୁ ଗତ ସପ୍ତାହରେ ଏହି ମାମଲା ଉପରେ ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ପ୍ରତିପକ୍ଷ ତାରିକ୍ ରହମନଙ୍କୁ ପରିବାର ସହ ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଶ୍ରୀ ରହମନଙ୍କୁ ଲେଖିଥିବା ଏକ ପତ୍ରରେ ଶ୍ରୀ ମୋଦି ଦୁଇ ରାଷ୍ଟ୍ର ମଧ୍ୟରେ ବହୁମୁଖୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ବିଏନ୍ପି ନେତୃମଣ୍ଡଳୀ ସହ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ପଡ଼ୋଶୀ ରାଷ୍ଟ୍ର ଭାବେ ସୁଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ଇତିହାସ, ସାଂସ୍କୃତିକ ସମ୍ପର୍କ, ଶାନ୍ତି ଏବଂ ଲୋକଙ୍କ ଆକାଂକ୍ଷା ଉପରେ ଏହା ପର୍ଯ୍ୟବେସିତ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ଶ୍ରୀ ରହମନଙ୍କୁ ସଂସଦୀୟ ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦି ଏହି ବିଜୟକୁ ବାଂଲାଦେଶ ନାଗରିକଙ୍କର ବିଶ୍ୱାସର ପ୍ରତିଫଳନ ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ରହମନଙ୍କ ଦେଶରେ ଶାନ୍ତି, ସ୍ଥିରତା ଏବଂ ବିକାଶ ଦୃଷ୍ଟିକୋଣକୁ ବାଂଲାଦେଶବାସୀ ସମର୍ଥନ ପ୍ରଦାନ କରିଛନ୍ତି। ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଦକ୍ଷତା ବିକାଶ, ଶକ୍ତି, ସ୍ୱାସ୍ଥ୍ୟସେବା, ସାଂସ୍କୃତିକ ଏବଂ ଜନସହଯୋଗିତା ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶ୍ରୀ ରହମନ ଗତକାଲି ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସମାରୋହରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଏକ ଭାରତୀୟ ପ୍ରତିନିଧି ମଣ୍ଡଳୀ ଯୋଗ ଦେଇଥିଲେ। କର୍ଣ୍ଣାଟକରେ ଗତକାଲି ଅନୁଷ୍ଠିତ ଷଷ୍ଠ ଭାରତ ଫ୍ରାନ୍ସ ବାର୍ଷିକ ପ୍ରତିରକ୍ଷା ଆଲୋଚନା ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସ ସଶସ୍ତ ବାହିନୀ ଏବଂ ଉତ୍କର୍ଷ ବ୍ୟାପାର ମନ୍ତ୍ରୀ କ୍ୟାଥରିନ୍ ଭାଉଟ୍ରିନ୍ଙ୍କ ସହ ଅଧ୍ୟକ୍ଷତା କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ରଣନୈତିକ ସହଭାଗିତାର ଏକ ପ୍ରମୁଖ କ୍ଷେତ୍ର ଭାବେ ସାମରିକ ସାମର୍ଥ୍ୟ ସହଯୋଗକୁ ବୃଦ୍ଧି କରିବା ନେଇ ପରସ୍କରର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ସିଂ କହିଛନ୍ତି, ଭାରତ ୟୁରୋପୀୟ ସଂଘ ସୁରକ୍ଷା ଓ ପ୍ରତିରକ୍ଷା ସହଭାଗିତା ସାମୂହିକ ସମ୍ପର୍କକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାରତ ଏବଂ ଫ୍ରାନ୍ସ ପରସ୍କରର ସମ୍ପର୍କ ସ୍ଥାପନ ଅଧିକାରୀଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି। ଦ୍ୱିପାକ୍ଷିକ 10 ବର୍ଷିଆ ପ୍ରତିରକ୍ଷା ସହଯୋଗ ଚୁକ୍ତିନାମାର ନବୀକରଣ ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ ପକ୍ଷରୁ ପ୍ରତିରକ୍ଷା ସଚିବ ଏବଂ ଫ୍ରାନ୍ସ ପକ୍ଷରୁ ଆନ୍ତର୍ଜାତିକ ସମ୍ପର୍କ ଓ ରଣନୀତି କ୍ଷେତ୍ର ଉପମହାନିର୍ଦ୍ଦେଶକ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଶ୍ରୀ ସିଂ କହିଛନ୍ତି, ଭାରତ ମହାସାଗର କ୍ଷେତ୍ରର ଦେଶଗୁଡ଼ିକ ପାଇଁ ପ୍ରଥମ ପ୍ରତିକ୍ରିୟାକାରୀ ଏବଂ ତ୍ୱରିତ ସୁରକ୍ଷା ପ୍ରଦାନକାରୀ ରାଷ୍ଟ୍ର ଭାବେ ଭାରତ ଉଭା ହୋଇଛି। ଏହି ଅବସରରେ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଓ ଫ୍ରାନ୍ସର ସଫ୍ରାନ୍ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରତିରକ୍ଷା କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷଙ୍କ ମଧ୍ୟରେ ଭାରତରେ ହାମର୍ କ୍ଷେପଣାସ୍ତ୍ର ନିର୍ମାଣ ନେଇ ଏକ ମିଳିତ ଉଦ୍ୟମ ଉପରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ନେପାଳ ବିଜୟୀ ହୋଇଛି। ମୁମ୍ବାଇର ୱାଙ୍ଗଖେଡ଼େ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସ୍କଟ୍ଲାଣ୍ଡକୁ ନେପାଳ 7 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ନେପାଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସ୍କଟ୍ଲାଣ୍ଡ ନିର୍ଦ୍ଧାରିତ 20 ଓଭର୍ର 7 ୱିକେଟ୍ ବିନିମୟରେ 170 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ନେପାଳ 19 ଓଭର୍ 2 ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ନେପାଳର ଦୀପେନ୍ଦ୍ର ସିଂ ଆଇରିଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଜିମ୍ବାୱେ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଆୟୋଜିତ ଗତକାଲିର ଦ୍ୱିତୀୟ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ଭବ ହୋଇପାରିନଥିଲା। ପାଲେକେଲେ ଷ୍ଟାଡିୟମ୍ରେ ହେବାକୁ ଥିବା ଏହି ମ୍ୟାଚ୍ରେ ଜିମ୍ବାୱେ ଏବଂ ଆୟର୍ଲାଣ୍ଡ ମଧ୍ୟରେ ପଏଣ୍ଟ ସମାନ ଭାବରେ ଭାଗ ହେବାରୁ ଜିମ୍ବାୱେ ଗ୍ରୁପ୍ ବି'ର ଦ୍ୱିତୀୟ ଦଳ ଭାବେ ସୁପର 8 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏହି ଗ୍ରୁପ୍ର ଅନ୍ୟ ଦଳ ଭାବେ ଶ୍ରୀଲଙ୍କା ସୁପର 8ରେ ପହଞ୍ଚିଛି। ଅନ୍ୟପକ୍ଷରେ ଗ୍ରୁପ୍ ସି'ରୁ ୱେଷ୍ଟଇଣ୍ଡିଜ୍ ସୁପର 8କୁ ଉନ୍ନୀତ ହୋଇଥିବା ବେଳେ ଇଂଲଣ୍ଡ ଏହି ଗ୍ରୁପ୍ର ଦ୍ୱିତୀୟ ଦଳ ଭାବେ ସୁପର 8ରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି। ଆଜି 3ଟି ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବାହ୍ନ 11ଟାରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଦକ୍ଷିଣ ଆଫ୍ରିକା ଏବଂ ୟୁଏଇ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅପରାହ୍ନ 3ଟାରେ କଲମ୍ବୋରେ ପାକିସ୍ତାନ ନାମିବିଆ ମଧ୍ୟରେ ଏବଂ ସନ୍ଧ୍ୟା 7ଟାରେ ଅହମ୍ମଦାବାଦଠାରେ ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏସିସି ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ନେପାଳକୁ 7 ୱିକେଟ୍ରେ ପରାସ୍ତ କରିଛି। ଏଥିସହ ସେମିଫାଇନାଲ୍ ପର୍ଯ୍ୟାୟରେ ଭାରତ ନିଜର ସ୍ଥାନ ପକ୍କା କରିଛି। ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଭାରତର ଏହା ଦ୍ୱିତୀୟ ବିଜୟ। ପଏଣ୍ଟ ତାଲିକାରେ ଭାରତ ଶୀର୍ଷ ସ୍ଥାନରେ ରହିଛି। ଗତକାଲିର ମ୍ୟାଚ୍ରେ ନେପାଳ ପ୍ରଥମେ ବ୍ୟାଟିଂ କରି 18 ଓଭର୍ରେ ସମସ୍ତ ୱିକେଟ୍ ହରାଇ 78 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଭାରତ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଅବସରରେ ନୂଆଦିଲ୍ଲୀଠାରେ ବିଭିନ୍ନ ରାଷ୍ଟ୍ରନେତାଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ସମ୍ମିଳନୀର ତୃତୀୟ ଦିବସରେ ଆଜି ଅନୁଷ୍ଠିତ ହେବ ଗବେଷଣା ଭିତ୍ତିକ ଆଲୋଚନାଚକ୍ର। ଆସନ୍ତା G7 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଫ୍ରାନ୍ସ ରାଷ୍ଟ୍ରପତି। ବିଶାଖାପାଟଣାଠାରେ ଆନ୍ତର୍ଜାତିକ ଫ୍ଲିଟ୍ ରିଭ୍ୟୁ 2026 କାର୍ଯ୍ୟକ୍ରମରେ ଆଜି ଯୋଗଦେବେ ରାଷ୍ଟ୍ରପତି ଏବଂ ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ଆଜି ଅନୁଷ୍ଠିତ ହେବ ତୃତୀୟ ମ୍ୟାଚ୍। ସମ୍ବାଦ ଏତିକିରେ ଶେଷ ହେଲା।